ହ୍ୟାଲୋ,
ମୋର ବାସନ୍ତୀ ସାହୁ ନୀଳକାନଗର ମେମ୍ବର। ଆମର ପାଣି ଏଟିଏମ୍ ସୁବିଧା ହେଇଛି, ଆଉ ଲାଟିନ୍ ଗାଡି ଆସୁଛି, ଲାଟିନ୍ ସଫା କରିବା ସୁବିଧା ହେଇଛି, ଆଉ ବିମକ୍ଷମ ମାନଙ୍କ ପାଇଁ ସାଇନ୍ ବୋର୍ଡ ମରା ହେଇଛି ଅଳିଆ ଗାଡି ରହିବା ପାଇଁ, ଯେ ଅଳିଆ ଗାଡି ବେଶୀ ଆସୁନି, ଆଉ ମାସକେ ଦୁଇ ମାସକେ ଥରେ ଆସୁଛି ଆଉ।